సప్తమ స్కందం సప్తమ సంధ్యా శ్లోకం విశ్వాయ విశ్వభావనాస్తి సంయమాయ విశ్వాయ విశ్వభావనాస్తి సంయమాయ స్వైరం భూత పురుషక్తి గుణాయ పుణ్యై స్వైరం భూత పురుషక్తి గుణాయ పుణ్యై స్వస్థాయ సస్వాదుపక్రమిత పూర్ణబోధా స్వస్థాయ సస్వాదుపక్రమిత పూర్ణబోధా వ్యాపారితాత్మతమసే హరై నమస్తే వ్యాపారితాత్మతమసే హరై నమస్తే విశ్వాయ విశ్వరూపక భగవాన్కు విశ్వ విశ్వర భవన సృష్టి స్థితి తాళన సంజమాయ ఏం సంహార స్వైరం పూర్ణరూప స్వతంత్ర గృహీత హస్తరే గ్రహణ కరి పురు పూర్ణరూపే శక్తిగుణాయ జడ ప్రకృతిర తినిగుణకు నియంత్రణ కరి భూమి మహత్తమ స్వస్థాయ జే సర్వదా తాంక ఆదిరూపే అవస్థిత శశ్వత్ నిత్య ఉపగృహీత ప్రాప్త హి పూర్ణ పూర్ణ బోధ జ్ఞాన వ్యాపారిత సంపూర్ణరూపే వినాశ కరి ఆత్మతమసే ఆతంక మాయా హరే భగవాన్ నమస్తే ମୁଁ ଆପଣଙ୍କ ମୋର ଶାଶ୍ୱତ କାମକୁ ଜୟନ୍ତ ଶୁକ୍ର ଅନୁଭବ ସୁଷମା ଲକ୍ଷ୍ମୀନାରାୟଣ ସ୍ୱାମୀ ଉପାଧି ଭାବରେ ଇଂରାଜୀରେ ଏବଂ ସୁଷମା କୌରବନ୍ଦ ସ୍ୱାମୀ ଓଡ଼ିଆରେ ହେ ଭଗବାନ ଆପଣ ସର୍ବକାଳୀନ ବିଶ୍ୱରୂପ ଏବଂ ଏହି ବିଶ୍ୱର ପୂର୍ଣ୍ଣ ସ୍ୱତନ୍ତ୍ର ସ୍ରଷ୍ଟା ପାଳକ ଓ ସଂହାରକ ଯଦିଓ ଆପଣ ଭୌତିକ କ୍ଷେତ୍ରରେ ଆପଣ ଶକ୍ତି ନିଯୁକ୍ତ କରନ୍ତି ତଥାପି ଆପଣ ସବୁବେଳେ ଆପଣଙ୍କର ଆଦି ସ୍ୱରୂପରେ ଅବସ୍ଥିତ ଥାଆନ୍ତି ଏବଂ କେତେବେଳେ ହେଲେ ସେହି ସ୍ଥିତିରୁ ବିଚ୍ୟୁତ ହୁଅନ୍ତି ନାହିଁ କାରଣ ଆପଣଙ୍କ ଜ୍ଞାନ ଅଚ୍ୟୁତ ଅଟେ ଏବଂ ଆପଣ ସର୍ବଦା ଯେକୌଣସି ପରିସ୍ଥିତି ପାଇଁ ଉପଯୁକ୍ତ ଅଟନ୍ତି ଆପଣ କେବେ ନାହିଁ ମାୟା ଦ୍ୱାରା ମୋହିତ ହୁଅନ୍ତି ନାହିଁ ଏ ଭଗବାନ ମୁଁ ଆପଣ ମୋର ଶଶ୍ୱତ ପ୍ରଣକୁ ନିବେଦନ କରୁଛି ଭାବାତ୍ରିକାରେ ହେଉଛି ଋଷି ଚୈତନ୍ୟ ଚରିତ୍ରାମୃତ ଆଦି ଲୀଳା ଦ୍ୱିତୀୟ ଅଧ୍ୟାୟ 170 ପୁସ୍ତକରେ କୁହାଯାଇଛି ସିଦ୍ଧାନ୍ତ ବୋଲିଆ ଚିତ୍ତେ ନାଙ୍କର ଅଳସ ଏହା ମଧ୍ୟ କୃଷ୍ଣ ଲାଗେ ସୁଦୃଢ଼ ମାନସ ପୂର୍ଣ୍ଣରୂପେ କୃଷ୍ଣମୂର୍ତ୍ତି ଲାଭର ପ୍ରୟାସୀ ବ୍ୟକ୍ତିକୁ ଅବଶ୍ୟ ଭଗବାନଙ୍କ ମହିମା ସୁଦୂର ସମ୍ଭବ ଜାଣିବାକୁ ହେବ ଏଠାରେ ଅତିଥି ସେହି ସବୁ ମହିମାର ସୂଚନା ଦେଉଛନ୍ତି ଏହି ବିଶ୍ୱ ଭଗବାନଙ୍କର ବହିରଙ୍ଗ ଶକ୍ତି ଛଡ଼ା ଆଉ କିଛି ନୁହଁ ସେ ବିଷୟରେ ଭଗବତ ଗୀତା ନବମ ଅଧ୍ୟାୟ 400 ପ୍ରତିପାଦ ହୋଇଛି, ମାୟା କଥମ ଇଦମ୍ ସର୍ବମ୍। ଏହି ବିଷୟରେ ଆମେ ଯାହା କିଛି ଦେଖୁଛୁ ତାହା ସବୁ ହିଁ ଭଗବାନ ଶକ୍ତିର ବିସ୍ତାର। ଠିକ୍ ଯେପରି ବ୍ରହ୍ମାଣ୍ଡରେ ବ୍ୟାପ୍ତ ହୋଇଥିବା ସୂର୍ଯ୍ୟକିରଣ ଏବଂ ତାପ ସୂର୍ଯ୍ୟଙ୍କର ବିସ୍ତାର ଅଟେ, ଏହି ଯେତେବେଳେ ଭଗବାନଙ୍କର ସମାପୂର୍ଣ୍ଣ ହୁଅନ୍ତି ସେତେବେଳେ ସେ ମାୟା ପ୍ରଭାବରୁ ମୁକ୍ତ ହୁଅନ୍ତି। କାରଣ ପୂର୍ଣ୍ଣ ଜ୍ଞାନରେ ଭଗବାନ ସମସ୍ତଙ୍କ ହୃଦୟରେ ଅବସ୍ଥାନ କରନ୍ତି, ବିଶେଷ କରି ଭକ୍ତଙ୍କ ହୃଦୟରେ ଅବସ୍ଥାନ କରନ୍ତି ବୋଲି ସେ ବୁଦ୍ଧି ପ୍ରଦାନ କରନ୍ତି, ଯାହାଫଳରେ ସେ ଆଉ କେତେବେଳେ ହେଲେ ମହାଚ୍ଛନ୍ନ ହୁଅନ୍ତି ନାହିଁ। ଆଜି ଆମର ଭାଗବତର ଅଷ୍ଟମସ୍କନ୍ଧ ସପ୍ତଦଶ ଅଧ୍ୟାୟ ଏହି ଅଧ୍ୟାୟ ଶେଷ କରୁଛି ଯେ ଭଗବାନଙ୍କର ଅଦିତିଙ୍କ ପୁତ୍ରଙ୍କ ସୁବା। ଏହି ଅଧ୍ୟାୟର ଆଜି ଆମେ ନବମ ଶ୍ଳୋକ ବିଷୟରେ ପାଠ କରିବା। ଯେ ଯେତେବେଳେ ପୂର୍ବରୁ ଷୋଡ଼ଶ ଅଧ୍ୟାୟରେ କଶ୍ୟପୁନି ଭଗବାନଙ୍କର କିଭଳି ଆରାଧନା କରିବାକୁ ହେବ, ବିଶେଷ ଭାବରେ ଯେଉଁ ବୟବ୍ରତ ବିଧି ବିଷୟରେ ବର୍ଣ୍ଣନା କରିଛନ୍ତି, ତେଣୁ ସେହି ବୟବ୍ରତ ବିଧି 12 ଧରି ପାଳନ କରିବାକୁ ହୁଏ। ସେହି ବୟବ୍ରତ ବିଧି ପାଳନ କରିସାରିଲା ପରେ ଭଗବାନ ଆବିର୍ଭୂତ ହେଉଛନ୍ତି। ତେଣୁ ଭଗବାନ ଯେତେବେଳେ ଆବିର୍ଭୂତ ହେଉଛନ୍ତି ସେତେବେଳେ ଭକ୍ତ ଭଗବାନଙ୍କୁ ପ୍ରଣାମ ନିବେଦନ କରିବା ସଙ୍ଗେ ସେ ଭଗବାନଙ୍କ ସ୍ତୁତି କରନ୍ତି। ଭଗବାନଙ୍କର ଆବିର୍ଭାବ ପୂର୍ବରୁ ସ୍ତୁତି କରାଯାଏ ଏବଂ ଆବିର୍ଭାବ ପରେ ମଧ୍ୟ ସ୍ତୁତି କରାଯାଏ। ଭଗବାନଙ୍କ କଥା କହିବା ପୂର୍ବରୁ ପ୍ରଥମେ ଆମକୁ ସ୍ତୁତି କରିବାକୁ ପଡ଼ିବ ଭଗବାନଙ୍କର। ଏମିତିକି ଭଗବାନଙ୍କର କଥା ତମେ ଯଦି କହିବେ ସେ ମଧ୍ୟ ଭଗବାନ କଥା ନିଜେ କହିପାରିବେ ନାହିଁ, ନିଜ ଶକ୍ତିରେ କହିପାରିବେନି, ସେଥିପାଇଁ ଭଗବାନଙ୍କୁ ସ୍ତୁତି କରିବାକୁ ପଡ଼େ ଏବଂ ସେଥିପାଇଁ ମଙ୍ଗଳାଚରଣ ରଖାଯାଇଛି। ଯେକୌଣସି ଶାସ୍ତ୍ର ଦେଖିବା, ଚେତନ ଚରିତ୍ରାମୃତ ହେଉ, ଭାଗବତମ ହେଉ, ଭଗବତ ଗୀତା ହେଉ, ଭଗବତ ଗୀତାରେ ସ୍ୱୟଂ ଭଗବାନ କହିଛନ୍ତି, ତେଣୁ ତାଙ୍କର ମଙ୍ଗଳାଚରଣ ଦରକାର ନାହିଁ। କିନ୍ତୁ ଭାଗବତମରେ ବ୍ୟାସଦେବ ଭଗବାନଙ୍କର କଥା କହୁଛନ୍ତି, ତେଣୁ ସେ ମଙ୍ଗଳାଚରଣ କରୁଛନ୍ତି। ଶୁକ ଗୋସ୍ୱାମୀ ଭଗବାନ କଥା କହୁଛନ୍ତି, ତେଣୁ ସେ ମଙ୍ଗଳାଚରଣ କରୁଛନ୍ତି। ଶୁକ ଗୋସ୍ୱାମୀ ଭଗବାନ କଥା କହୁଛନ୍ତି, ତେଣୁ ସେ ମଙ୍ଗଳାଚରଣ କରୁଛନ୍ତି। ଚେତନ ଚରିତ୍ରାମୃତରେ କୃଷ୍ଣରାଜ କବିରାଜ ଗୋସ୍ୱାମୀ ଭଗବାନ କଥା କହୁଛନ୍ତି, ତେଣୁ ସେ ମଙ୍ଗଳାଚରଣ କରୁଛନ୍ତି। 14 ଶ୍ଳୋକରେ ଚୈତନ୍ୟ ଚରିତ୍ରାମୃତ ମଙ୍ଗଳାଚରଣ କରୁଛନ୍ତି। କିନ୍ତୁ ସେଇଭଳିଆ ଚୈତନ୍ୟ ଭାଗବତରେ ବୃନ୍ଦାବନ ଦାସ ଠାକୁର ଭଗବାନଙ୍କ ମଙ୍ଗଳାଚରଣ କି ଭଗବାନ କଥା କହୁଛନ୍ତି। ତତ ଯାଏ ରୁଢ଼ି ରହେ ଯେଉଁଟା କହିଲେ ନାରାୟଣ ନମସ୍କୃତ୍ୟମ ଧରମ ଚାହିଁବ ନବୋତ୍ତମ ଦେବୀ ସରସ୍ୱତୀ ବ୍ୟାସ ତତ ଯାଏ ରୁଢ଼ି ରହେ, ଜୟ କଥା କରିବାକୁ ପଡ଼ିବ ଭଗବାନଙ୍କର ଜୟଗାନ କରିକି ତାପରେ ଆମେ ଭଗବାନ କଥା କହିବା। ସମସ୍ତେ ବ୍ୟାସାସନ ବ୍ୟାସରେ ବ୍ୟାସାସନ ଯିଏ ବସିବେ ତାପରେ ଆମେ ନିୟମ ଉଦ୍ଦେଶ୍ୟ ତତ ଯାଏ ରୁଢ଼ି ରହେ, ପ୍ରଥମେ ଭଗବାନଙ୍କ ଜୟଗାନ କରି ଭଗବାନ ମଙ୍ଗଳାଚରଣ କରି ଭଗବାନଙ୍କୁ ସ୍ତୁତି କରି ତାପରେ ଭଗବାନ କଥା କହିବେ। ତେଣୁ ଭଗବାନ ଯେତେବେଳେ ବି ସ୍ୱୟଂ ଉପସ୍ଥିତ ଅଛନ୍ତି ତେଣୁ ଅଦିତି ତାକୁ ଭଗବାନଙ୍କ ସ୍ତୁତି କରୁଛନ୍ତି। ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଛି କେମିତି ଭଗବାନଙ୍କୁ ସେ ସ୍ତୁତି କରିଛନ୍ତି। ଯଜ୍ଞେଶ ଯଜ୍ଞ ପୁରୁଷ ଅଚ୍ୟୁତ ତୀର୍ଥପାଦ ତୀର୍ଥ ସର୍ବସମଳମଙ୍ଗଳ ଧ୍ୟେୟ ଆପନ୍ନ ଲୋକ ପୂଜିନ ପ୍ରସନ୍ନ ଦୟାଦ୍ୟ ସନ୍ନ ଉଦ୍ଦେଶ ଭଗବାନ ନିଶଦୀନନାଥ। ଏହି ଶ୍ଳୋକଟି ଗତକାଲି ଆଲୋଚନା କରାଯାଇଛି, ତେଣୁ ଆଜି ଏହି ଶ୍ଳୋକରେ ଅଦିତି ଭଗବାନଙ୍କ ସ୍ତୁତି କରୁଛନ୍ତି। ଆମେ ଦେଖିବା ସେ ଭାଗବତମରେ ଅନେକ ସ୍ତୁତି ଅଛନ୍ତି। ଏହି ସ୍ତୁତି ଯଦିଓ ଭଗବାନଙ୍କର ନାମ ଗୁଣ ରୂପ ଲୀଳା ଏସବୁ ବର୍ଣ୍ଣନା କରାଯାଉଛି, କିନ୍ତୁ ଏସବୁ ସିଦ୍ଧାନ୍ତ ପ୍ରପାତ ମହାରାଜ ସେଥିପାଇଁ ଭାରତ ତାଙ୍କର ଏଇ ଚତୁର ଚରିତ୍ରା ମଧ୍ୟରେ କୃଷ୍ଣରାଜ କବିରାଜ ଗୋସ୍ୱାମୀ କଥା କହୁଛନ୍ତି। ଭଗବାନଙ୍କ ବିଷୟରେ ଆମେ ବହୁତ ଜାଣିଛେ, ତା ଅର୍ଥ ନୁହଁ ଯେ ଭଗବାନ କହୁଛନ୍ତି ଜାଣିଛେ ତା କ'ଣ ସିଦ୍ଧାନ୍ତ ବିଷୟରେ କ'ଣ ଆଲୋଚନା କରିବା, କିନ୍ତୁ ନା ଚତୁର ଚରିତ୍ରା ମଧ୍ୟ କୁହାଯାଉଛି ସିଦ୍ଧାନ୍ତ ବୋଲିବା ଯେତେ ନାଙ୍କର ଅବଶ୍ୟକ ଏ ଭଗବାନଙ୍କର ସବୁ ଗୁଣ ବର୍ଣ୍ଣନା କରାଯାଉଛି। ହଁ ଆମେ ତ ବହୁତ ଗୁଣ ସବୁ ଶ୍ରବଣ କରିଛେ, ବର୍ଣ୍ଣନା କରିଛେ, କୀର୍ତ୍ତନ କରିଛେ, ବ୍ରହ୍ମ ସଂହିତାରେ ଭଗବାନଙ୍କର ଗୁଣ ବର୍ତ୍ତମାନ କୀର୍ତ୍ତନ ହେଇଛି, ଇଏ ସବୁ ସିଦ୍ଧାନ୍ତ। କିନ୍ତୁ ହେଲେ ମଧ୍ୟ ସେଥିରେ ଅଳସ କରିବା କଥା ନୁହଁ, ସିଦ୍ଧାନ୍ତ ବଢ଼ିବା ଯେତେ ନାଙ୍କ ଅଳସ କାହିଁକି ଅଳସ କରିବା କଥା ନୁହଁ ନା ଇଆଁ ଏତେ କୃଷ୍ଣ ଲାଗେ ସୁଦୃଢ଼ ମାନସ। ଯେତେ ଆମେ ସିଦ୍ଧାନ୍ତ ଅଧିକରୁ ଅଧିକ ବିଷୟରେ ଜାଣୁଥିବା ଭଗବାନଙ୍କ ଉପରେ ସେତିକି ଆମର ମନ ଦୃଢ଼ ହେଉଛି, ଭଗବାନଙ୍କ ଉପରେ ଭଗବାନଙ୍କର ଆମର ବିଶ୍ୱାସ ସେତିକି ଦୃଢ଼ ହେଇଟା ଯାଉ। ତେଣୁ ଭାରତରେ ବିଶେଷ ଭାବରେ ଅନେକ ସ୍ତୁତି ଅଛନ୍ତି ଏବଂ ମୁଖ୍ୟ 108 ସ୍ତୁତି ଅଛନ୍ତି। ଅନେକ ଭକ୍ତ ସବୁ ଭକ୍ତମାନେ ଭଗବାନଙ୍କର ସ୍ତୁତି କରୁଛନ୍ତି। ଆମେ ପ୍ରଥମ ସ୍କନ୍ଧରୁ ଆରମ୍ଭ କରି ଦେଖିବା ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଯେତେ ଭକ୍ତମାନଙ୍କ ବିଷୟରେ କୁହାଯାଇଛି ସେଠି କିଛି ନା କିଛି ମାଙ୍କ ସ୍ତୁତି ଥିବ। ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଆରମ୍ଭ ହେଉଛି ସ୍ତୁତି। ଅବଶ୍ୟ ବ୍ୟାସଦେବ ମଧ୍ୟ ସ୍ତୁତି କରୁଛନ୍ତି, ଜନ୍ମାଦି ଅଶ୍ରାଦ, ଇଏ ବି ଗୋଟେ ଭଗବାନଙ୍କ ସ୍ତୁତି। ଭଗବାନଙ୍କର ଯେଉଁ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଜନ୍ମାଦି ଅଶ୍ରାଦ, ଏବଂ ସେହି ଶ୍ଲୋକକୁ ବିସ୍ତାର କରାଯାଇ ଭାଗବତରେ। ଭାଗବତ ସେଥିପାଇଁ କହୁଛି ଅର୍ଥୋୟମ୍ ବ୍ରହ୍ମସୂତ୍ରାଣ, ବ୍ରହ୍ମସୂତ୍ରର ବେଦାନ୍ତ ସୂତ୍ରର ଅର୍ଥ ହେଉଛି ଭାଗବତ। ବ୍ରହ୍ମସୂତ୍ରରେ ପ୍ରଥମ ଶ୍ଲୋକ ହେଉଛନ୍ତି ଜନ୍ମାଦି ଅଶ୍ରାଦ, ଶ୍ଲୋକ ସେଠି ନାହିଁ, ସେଠି ସୂତ୍ର ବୋଲି କୁହାଯାଉଛି, ସେଠି ପୂର୍ଣ୍ଣ ବାକ୍ୟ ରହିନି, ଶ୍ଲୋକ ସୂତ୍ର ଭାବରେ କୁହାଯାଇଛି, ତେଣୁ ସେଟାକୁ ସୂତ୍ର ବୋଲି କୁହାଯାଉଛି। ଆମେ ଯେମିତି ପଢ଼ୁଛି ଆମର ଆଲଜେବ୍ରାରେ ସୂତ୍ର ସବୁ ରହିଛି, ଏ ପ୍ଲସ୍ ବି ହୋଲ୍ ସ୍କୋୟାର, ସେଭଳି ସୂତ୍ର, ସୂତ୍ରରୁ ପୂର୍ଣ୍ଣ ବାକ୍ୟ ଆସିବ, ତାକୁ ଅର୍ଥ ଆସି ଭାଗବତ ମିଳେ। ବ୍ୟାସରେ ସ୍ତୁତି କରୁଛନ୍ତି, ଜନ୍ମାଦିଶ୍ୱତ ଅନୁୟା ଗୀତରା ତିନି ବ୍ରହ୍ମଦାଦି କବୈ ଚୁର ତେଜବାରିଣୀତାଂସା ଧାମ୍ନା ସଦାନ ସତ୍ୟମ ପରମୀ। ବିସ୍ତାର କରାଯାଉଛି ଏହି ଶ୍ଳୋକ ମଧ୍ୟ ଆହୁରି ବିସ୍ତାର କରାଯାଇଛି। ଆମର ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ଭଗବାନ ମହାରାଜ ସେ ଏହି ଶ୍ଳୋକକୁ ତିନି ମାସ ଧରିକି ଢାକାରେ କହିଥିଲେ, ଏହି ଶ୍ଳୋକର ଅର୍ଥ ପ୍ରକାଶ କରିଥିଲେ। ତେଣୁ ବିଭିନ୍ନ ସ୍ତୁତି, ବ୍ୟାସ ସ୍ତୁତି କରୁଛନ୍ତି, ସୁତ ଗୋସ୍ୱାମୀ ସ୍ତୁତି କରୁଛନ୍ତି, ନାରାୟଣ ନମସ୍କୃତ୍ୟଂ ମରଞ୍ଚାଇ ମନୋରତମ ଦେବୀ ସରସ୍ୱତୀ ବ୍ୟାସଂ ଉଦୟ ବୁଦ୍ଧିର, ଯେଉଁ ସ୍ତୁତି ଆମେ ପ୍ରଥମେ ଭାଗବତ କହିବା ପୂର୍ବରୁ ଆମେ ଏହି ଶ୍ଳୋକଟି ଅନୁବାଦ। ଏ ହେଉଛି ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ କହୁଛନ୍ତି। ସ୍ୱର୍ଣ୍ଣକାଦଶୀ ପଚାରୁଛନ୍ତି, ଛୁଆଟି ପ୍ରଶ୍ନ ପଚାରୁଛନ୍ତି, ସେ ପ୍ରଶ୍ନର ଉତ୍ତର ସୁତ ଗୋସ୍ୱାମୀ ସିଧାସଳଖ ଦେଇପାରିଥାନ୍ତେ, କିନ୍ତୁ ସେ ସିଧାସଳଖ ଦେଇନାହାନ୍ତି, ପ୍ରଥମେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଭଗବାନଙ୍କ ଆମେ ଯେଉଁ କଥା କହିବା, ଏ ଭଗବାନ କୃପାରେ ଆମେ କହିପାରୁଛେ, ତେଣୁ ସବୁ ଯେଉଁମାନେ ପରମ୍ପରାରେ ଆସନ୍ତି ସେମାନେ ପ୍ରଥମେ ଭଗବାନଙ୍କ ଗୁଣଗାନ କରିକି ତାପରେ ଭଗବାନଙ୍କର ସ୍ତୁତି ଭଗବାନଙ୍କ କଥା କହୁଛନ୍ତି। ସେହିଭଳିଆ ସୁଖଦେବ ସେ ମଧ୍ୟ ପ୍ରଥମେ ସେ ଭଗବାନଙ୍କୁ ସ୍ତୁତି କରିନାହାନ୍ତି, ମଙ୍ଗଳାଚରଣ କରିନାହାନ୍ତି। ପ୍ରଥମ ସ୍କନ୍ଧ ଉଣେଇଶ ଅଧ୍ୟାୟରେ ଗୋଟେ ଅନ୍ତିମ ଅଧ୍ୟାୟ, ସେଇଠି ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି, ଦୁଇଟି ଶ୍ଳୋକରେ ସେ ପ୍ରଶ୍ନ ପଚରାଯାଇଛି। ଅଥା ପୁଚ୍ଛାମି ସଂସିଦ୍ଧି ଯୋଗିନାମ ପରମ ଗୁରୁ ପୁରୁଷ କାର୍ଯ୍ୟ ବ୍ରହ୍ମାଣସ ସେବକା, ଯେଉଁମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି ତାଙ୍କର କ'ଣ କର୍ତ୍ତବ୍ୟ, କ'ଣ ତାଙ୍କର କହିବା, ମାନେ ଜପ କରିବା କଥା, କ'ଣଟା କୀର୍ତ୍ତନ କରିବା କଥା, କ'ଣଟା ଭଜନ କରିବା କଥା, ଏବଂ କେଉଁଟା କରିବା କଥା ନୁହଁ, ଏ ବିଷୟରେ ପ୍ରଶ୍ନ ପଚାରିଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ସିଧାସଳଖ ଉତ୍ତର ଦେଇଛି, ଧରିଆ ପ୍ରଶ୍ନ ଲୋକମ ଲୋକମ ଆତ୍ମ ସମତା ସ୍ୱତ୍ୟା ଦିଶୁଜପ, ଏଇଠୁ ଆରମ୍ଭ କରିଛନ୍ତି ସେ ସିଧାସଳଖ ପ୍ରଶ୍ନର ଉତ୍ତର ଦେଇଛି, କିନ୍ତୁ ତାପରେ ତାଙ୍କ ମନେ ପଡ଼ୁଛି, ଆରେ ମୁଁ ଭଗବାନଙ୍କୁ ସ୍ତୁତି କରିନି, ମଙ୍ଗଳାଚରଣ କରିନି। ସେଥିପାଇଁ ସେ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ 12-24 ଏଇ 13 ଶ୍ଳୋକରେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଏହିସବୁରେ ଆମେ ଦେଖିବା ଭଗବାନଙ୍କର ଯୋଉ ତତ୍ତ୍ୱ ବର୍ଣ୍ଣନା କରାଯାଏ, ଭଗବତ ତତ୍ତ୍ୱ ଜନ୍ମ କର୍ମ ଜଣେ ଦିବ୍ୟ ଏବଂ ଯେମିତି ତତ୍ତ୍ୱ, ଭଗବାନଙ୍କର ତତ୍ତ୍ୱ ଭଗବତ ସମ୍ବନ୍ଧୀୟ ଜ୍ଞାନ ଆମେ ତତ୍ତ୍ୱଜ୍ଞାନ ପ୍ରାପ୍ତ ହୋଇପାରିବ। ତେଣୁ ଏଠି ଏସବୁ ସମସ୍ତେ ସେଭଳି ଭଗବାନଙ୍କର ସ୍ତୁତି କରିଛନ୍ତି, ତେଣୁ ଏଠି ଅଦିତିଙ୍କର ସ୍ତୁତି ଆମେ ପାଠ କରିବା। ଆଉ ପୂର୍ବରୁ ଯେଉଁ ମଧ୍ୟ ସେ ଭଗବାନଙ୍କର ଆରାଧନା କରୁଥିଲେ ସେଥିରେ ମଧ୍ୟ ଭଗବାନଙ୍କ ସ୍ତୁତି କରାଯାଉଛନ୍ତି, ଓଂ ନମୋ ଭଗବତେ ବାସୁଦେବା ଏହି ସ୍ତୁତିକି କହିକି ସେ ଅନ୍ୟ ସବୁ ମନ୍ତ୍ର ପାଠ କରୁଥିଲେ। ତେଣୁ ଯେତେବେଳେ ଭଗବାନ ଆବିର୍ଭାବ ହେଲେ ସେତେବେଳେ ମଧ୍ୟ ଭଗବାନଙ୍କୁ ସେ ସ୍ତୁତି କରିଛନ୍ତି, ତେଣୁ ଏଠି ସେ ସ୍ତୁତି କରିଛନ୍ତି ଯେ ବିଶ୍ୱାୟ ବିଶ୍ୱ ଭାବନ ସ୍ଥିତି ସଂଯମ ଆୟ, ଏ ବିଶ୍ୱ ଭଗବାନ ସହିତ ଏଇ ବିଶ୍ୱ, ଯେଉଁମାନେ ପ୍ରକୃତରେ ଭଗବାନଙ୍କ ଭକ୍ତ ଭଗବତ ଗୀତାର କେଉଁଠି ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି, ଯେଉଁମାନଙ୍କୁ ଆସିଛନ୍ତି ସର୍ବତ୍ର ସର୍ବୋଚ୍ଚ ମାଇପ୍ରସ୍ତି ପ୍ରଶ୍ୟାହ୍ନ ପ୍ରଣଶ୍ୟାମି ସଚ ମିହ୍ନ ପ୍ରଣଶ୍ୟାମି। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ କୌତୁକ ଦେବତା ଦେଖିଲେ ସେମାନେ କ'ଣ ଦେଖନ୍ତି ନା ଯେଉଁମାନେ ପଶନ୍ତି ସର୍ବତ ସବୁଠି ସେ ଭଗବାନ ଦର୍ଶନ କରନ୍ତି ସର୍ବଞ୍ଚ ଭାଇବସ ସବୁଠାରେ ମଧ୍ୟ ଭଗବାନ ସେ ଦର୍ଶନ କରନ୍ତି ତେଣୁ ସେହି ସ୍ଥିତିକୁ ଯେଉଁମାନେ ଯାଇଛନ୍ତି ସେମାନେ ଭଗବାନ କେବେ ଭୁଲି ଭୁଲନ୍ତି ନାହିଁ କି ଭଗବାନ ମଧ୍ୟ ସେମାନେ କେବେ ଭୁଲନ୍ତି ନାହିଁ ତେଣୁ ଏ ଭୌତିକ ଜାଗା ଯେଉଁମାନେ ଭଗବାନ ଭକ୍ତ ମଧ୍ୟ ସେମାନେ କ'ଣ ଦେଖନ୍ତି ସେମାନେ କ'ଣ କାହାନ୍ତି ଭଗବାନ କାହାନ୍ତି ଭଗବାନ କେଉଁଠି ତୁମେ ଦେଖେଇ ଦେଇପାରିବ ଏଇଟା କୁହନ୍ତୁ ଇଏ ହେଉଛି ମୃତଜୀବ ଆଉ ବଦ୍ଧ ଜୀବ ଭିତରେ ତଫା ହେଉଛି ଭୌତିକ ଜାଗାରେ ସମସ୍ତେ ଅଛନ୍ତି ବଦ୍ଧ ଜୀବ ଶତକଡ଼ା ଅନୁସନ୍ଧାନ ଲୋକ ହେଉଛନ୍ତି ବଦ୍ଧ ଜୀବ ବଦ୍ଧ ଅବସ୍ଥାରେ ଅଛନ୍ତି ତେଣୁ ସେମାନେ ଭଗବାନଙ୍କୁ ଜାଣିପାରନ୍ତି ନାହିଁ ଭଗବାନ କେଉଁଠି ଅଛନ୍ତି ପଚାରନ୍ତି ଭଗବାନ ନାହାନ୍ତି ପ୍ରଥମେ କୁହନ୍ତି ଏବେ ଯଦି ବା କୌଣସି ଯୁକ୍ତିତର୍କ ହେବ ତା ପାଇଁ ଭଗବାନ କେଉଁଠି ଅଛନ୍ତି ଦେଖେଇ ଦେଇପାରିବ ଏ ପ୍ରଶ୍ନ ପଚାରନ୍ତି କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ କହନ୍ତି ଯେ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଭଗବାନ ନାହାନ୍ତି ବ୍ରହ୍ମା ତାଙ୍କର ବଂଶିକା କହୁଛନ୍ତି ଯେ ଅଣ୍ଡାନ୍ତରସ୍ତ ପ୍ରମାଣ ଚୟାନ୍ତରସ୍ତ ଗୋବିନ୍ଦ ମହାପୁରୁଷ ତମ ମିଳା ଏମିତିକି ଅନୁ ପରିମାଣରେ ମଧ୍ୟ ଭଗବାନ ବିଦ୍ୟମାନ ଅଛନ୍ତି କୌଣସି ଭଗବତୀତର ଭଗବାନ କହିଛନ୍ତି ଯେ ମୁଁ ଏଇ ଭୌତିକ ଜଗତରେ ଥିବା ହେତୁ ଏଇ ଭୌତିକ ଜଗତ ସୃଷ୍ଟିକି ରହିପାରିଛି ଯେତେବେଳେ ଭଗବାନ ଏଇ ଜଗତ ଛାତ୍ର ସେତେବେଳେ ଧ୍ୱଂସ ହେଇଛି ତେଣୁ ଭଗବାନ ଥିବାରୁ ସବୁକିଛି ଏଇ ଯେଉଁ ଭଗବତୀତାରେ ମାନେ ଭାବାର୍ଥ ପ୍ରକାଶ ମାନଙ୍କୁ କହୁଛନ୍ତି ନମଦେହା ଚତୁର୍ଶ୍ୱରେ ଭଗବାନ ଚିନ୍ତା କରିଛନ୍ତି ମୟା ଇଦମ୍ ସର୍ବମ୍ ଜଗତ ଅବ୍ୟକ୍ତ ମୂର୍ତ୍ତିନା ଭଗବାନ ଅବ୍ୟକ୍ତ ଭାବରେ ସବୁଠି ରହିଛନ୍ତି ସବୁ ମୟାତ ଇଦମ୍ ସର୍ବମ୍ ଯାହା ଆମେ ଦେଖୁଛେ ଭୂମି ଜଳ ଅଗ୍ନି ବାୟୁ ଆକାଶ ସବୁଠାରେ ଭଗବାନ ଅଛନ୍ତି ତେଣୁ ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ସେମାନେ କେଉଁଠି ଭଗବାନ ଦେଖିପାରନ୍ତି ନାହିଁ କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁଠି ଭଗବାନ ଦେଖନ୍ତି ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ମୂର୍ତ୍ତି ସ୍ଥାବର ଜଙ୍ଗ ଦେଖେ ତାର ମୂର୍ତ୍ତି ସର୍ବତ୍ର ଇଷ୍ଟ ଦେବ ସ୍ଫୁର୍ତ୍ତି ସର୍ବତ୍ର ସେ ଦେଖୁଛନ୍ତି ଯେଉଁମାନେ ଭଗବାନ ଭକ୍ତ ଯଦିଓ ସେମାନେ ଦେଖୁଛନ୍ତି ସ୍ଥାବର ବା ଯେମିତି ଗଛ ଲତା ଗୃହ ମନ୍ଦିର ଭିତରେ ସବୁଠି ସ୍ଥାବର ସେ ଗୋଟେ ଜାଗା ହେଉଛି ଦେଖୁଛନ୍ତି ଏବଂ ଜଙ୍ଗଲ ଚଉରାଶୀ ଲକ୍ଷ ପ୍ରକାର ଯୁବ ଅଛନ୍ତି ତାଙ୍କ ଭିତରେ ଯେଉଁମାନେ କେବଳ ସ୍ଥାବର ହେଉଛନ୍ତି 20 ଲକ୍ଷ ପ୍ରକାର ଆଉ ସବୁ 64 ଲକ୍ଷ ପ୍ରକାର ହେଉଛନ୍ତି ଜଙ୍ଗଲ ସେମାନେ ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନ ଯାଇପାରିବେ ସ୍ଥାବର ଜଙ୍ଗଲ କିନ୍ତୁ ଯାହାକୁ ଦେଖିଲେ ମଧ୍ୟ ସ୍ଥାବର ଜଙ୍ଗଲ ଦେଖି ନ ଦେଖି ତାହେଲେ ସେ ଜଙ୍ଗଲ ଦେଖୁଛି ଏଠି ଗୋଟେ ଗଛ ଠିଆ ହେଇଛି ଗଛଟେ ରହିଛି କିନ୍ତୁ ସେ ଗଛ ଦେଖିପାରୁନି ସେ ସେଠି ଭଗବାନ ଦେଖୁଛି ସର୍ବତ୍ର ହେଲେ ନିଜ ଇଷ୍ଟ ଦେବ ସବୁଠାରେ ସେ ଭଗବାନ ଦର୍ଶନ କରନ୍ତି ଭଗବାନଙ୍କୁ ଭଗବତାରେ କହୁଛନ୍ତି ଭୂମି ରାଗ ନଳ ବାୟୁ କମ୍ ମନ ବୁଦ୍ଧିରେ ଗଚ ଅହଙ୍କାର ଆମେ ଭିନ୍ନ ଭୂମି ଜଳ ଅଗ୍ନି ବାୟୁ ଆକାଶ ଏ ପାଞ୍ଚଟି ତତ୍ତ୍ୱ ଯେଉଁ ପଞ୍ଚମହାଭୂତ ଅଛନ୍ତି ତା ଦେହରୁ ଚାରୋଟି ମାନେ ତିନୋଟି ତତ୍ତ୍ୱକୁ ଆମେ ଦେଖିପାରୁଛେ ଭୂମି ଜଳ ଅଗ୍ନି ଏ ତିନିଟା ଦେଖିପାରୁଛେ ବାୟୁକୁ ଆମେ ଦେଖିପାରିବାନି ତାହାକୁ ସ୍ପର୍ଶ ମାଧ୍ୟମରେ ଜାଣିବା ଏବଂ ଆକାଶକୁ ଆମେ କେମିତି ଜାଣିବା ନା ଶବ୍ଦ ମାଧ୍ୟମରେ ଶବ୍ଦ କିଏ କୌଶଳ ଶବ୍ଦ ହେଉଛି ମାନେ ସେଠି ଆକାଶ ଅଛି ତେଣୁ ଏଇଭଳି ଭାବରେ ଆମେ ଏ ପଞ୍ଚମହାଭୂତକୁ ଅନୁଭବ କରିପାରିବା ଅନୁଭବ କରିପାରିବା ତିନୋଟି ଜିନିଷକୁ ଦେଖିକି ଦେଖି ଜାଣିପାରିବା ଆଉ ବାୟୁକୁ ସ୍ପର୍ଶରେ ଜାଣିପାରିବା ଏବଂ ଶବ୍ଦକୁ ଶବ୍ଦ ଦ୍ୱାରା ଆକାଶକୁ ଜାଣିପାରିବା ଏବଂ ଆର ମଧ୍ୟରେ ଯେଉଁ ରହୁଛି ମନ ବୁଦ୍ଧି ଏବଂ ଅଙ୍ଗା ଏ ହେଉଛି ଆମର ମାନେ ଆହୁରି ସୂକ୍ଷ୍ମ ତତ୍ତ୍ୱ ସେସବୁ ତେଣୁ ଯେଉଁମାନେ ଭଗବାନଙ୍କୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁଠି ଭଗବାନଙ୍କୁ ଦର୍ଶନ କରନ୍ତି ସର୍ବତ୍ର ନିଜ ଇଷ୍ଟ ଦେଉଛନ୍ତି ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ଭଗବାନ ଆସି ଉପସ୍ଥିତ ହେଲେ ମଧ୍ୟ ସେ ଭଗବାନଙ୍କୁ ପ୍ରଣାମ କରିବେନି ଭଗବାନ ଯଦି ଉପସ୍ଥିତ ହୁଅନ୍ତି ମଧ୍ୟ କୌଣସି କାରଣରୁ ଭଗବାନ ଆସି ଉପସ୍ଥିତ ହେଇଗଲେ ହେଲେ ମଧ୍ୟ ସେ ଭଗବାନଙ୍କୁ ଗ୍ରହଣ କରିବେନି କେମିତି ଆମେ ଜାଣିବା ଗ୍ରହଣ କରିବେ ଯେତେବେଳେ ଭଗବାନ ଥିଲେ ସେତେବେଳେ ମଧ୍ୟ ସେତେବେଳେ ମଧ୍ୟ ସେ କଥା କହିବେ ପ୍ରଭୁ ଭାଷଣ ଆମେ ଯାଇଥିଲୁ ଗୋଟେ
କଥା କହିବା ପାଇଁ ମାନେ ଇଏ ପ୍ରୋଗ୍ରାମ ଯାଇଥିଲେ, ସେଠି ଜଣେ ପଚାରିଲେ ଯେ ଭଗବାନ ଆସିବାର ଅଛି କି ବୋଲି ଭଗବାନ କେହି ଦେଖିନାହାନ୍ତି, ସେ ପ୍ରଶ୍ନ ପଚାରିଲେ। ଭଗବାନ ସ୍ୱୟଂ ତାଙ୍କ ପାଖରେ ଆବିର୍ଭାବ ହୋଇଛନ୍ତି, ସେ ଭଗବାନ ଦେଖିପାରିବେନି। ଯେମିତି ଆମେ ଦେଖିବା 5000 ବର୍ଷ ତଳେ ଭଗବାନ କୃଷ୍ଣ ନଥିଲେ, କିନ୍ତୁ ଯାହାକୁ ଦେଖିଲା ଜାଣିଥିଲେ ସେ ଭଗବାନ ବୋଲି, ଶତକଡ଼ା ଅଂଶ ଆପଣଙ୍କ ଜାଣିଥିଲେ ଇଏ ହେଉଛନ୍ତି ସାଧାରଣ ବ୍ୟକ୍ତି ବୋଲି। ଏମିତିକି ବିଦୁର ତୃତୀୟ ଭାଗବତ କହୁଛନ୍ତି ଯେ ଅଭୋଗତ ଦୁର୍ବୟନ ଜାତକ ଋତରାପି ଯେ ସମ୍ବସ୍ତ ନାରୀ ଏମିତିକି ଯାଦବମାନେ ମଧ୍ୟ ଭଗବାନ ଗ୍ରହଣ କରିନଥିଲେ, ଅଭଗତ ଦୁର୍ବୟ ଏତେ ଦୁର୍ବାଗ ବୋଲି କହୁଛନ୍ତି ବିଦୁର କହୁଛନ୍ତି ଉଦ୍ଧବ ଉଦ୍ଧବ କହୁଛନ୍ତି ବିଦୁର ଯେ ଅଭଗତ ଦୁର୍ବୟ ଯାଦବ ନିତରାମ ଏବଂ ବିଶେଷ ଭାବରେ ଯାଦବମାନେ ମଧ୍ୟ ବହୁତ ଦୁର୍ବାଗ, କାହିଁକି ନା ଯେ ସମ୍ଭସନ୍ତ ନ ଦୁଃଖ ହରି ଭଗବାନ ସେଠି ଅଛନ୍ତି, ତାଙ୍କ ପାଖରେ ବିଦ୍ୟମାନ ଅଛନ୍ତି, କିନ୍ତୁ ତଥାପି ସେ ସେମାନେ ଜାଣିପାରୁନାହାନ୍ତି ଯେ ସମ୍ବସନ୍ତ ନ ଦୁଃଖ ହରି ମୀନା ଯୁଗ ଉଡ଼ୁପନ। ଉଦାହରଣ ଦେଉଛନ୍ତି ଉଦ୍ଧବ ଯେ କ୍ଷୀରସାଗରରେ କ୍ଷୀର ସମୁଦ୍ରରେ ଚନ୍ଦ୍ରମାନଙ୍କର ଚନ୍ଦ୍ର ଅଛି, ଚନ୍ଦ୍ରମା ଅଛନ୍ତି ଥିଲେ, କିନ୍ତୁ ଯେଉଁମାନେ ମୀନମାନେ ସେଠି ଅଛନ୍ତି କ୍ଷୀରସାଗରରେ ବି ମୀନମାନେ ଅଛନ୍ତି, ସେମାନେ ଚନ୍ଦ୍ରକୁ ଦେଖି କ'ଣ ଭାବନ୍ତି, ସେ ଭାବନ୍ତି ଇଏ ଗୋଟେ ଆଙ୍ଗୁଳିଆ ଆଙ୍ଗୁଳିଆ ମୀନ, କିନ୍ତୁ ଟିକେ ଉଜ୍ଜଳ ମୀନ ଏଇଭଳି ଭାବନ୍ତି। ଏ ଚନ୍ଦ୍ରମା ଯେ ଏ ମୀନ ନୁହନ୍ତି ସେ ଧାରଣା ସେମାନେ କରିପାରନ୍ତି। ତେଣୁ ଆମ ଭଗବାନ ଉପସ୍ଥିତ ଥିଲେ ମଧ୍ୟ ଯେଉଁମାନେ ଭଗବାନ ଭକ୍ତ ହୁଅନ୍ତି ସେମାନେ ଜାଣିପାରିବେନି। ତେଣୁ ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ସବୁଠି ଭଗବାନ ଦର୍ଶନ କରନ୍ତି, ଏ ବିଶ୍ୱ ହେଉଛନ୍ତି ଭଗବାନଙ୍କର, ବିଶ୍ୱରେ ଭଗବାନ ଅଛନ୍ତି, ତେଣୁକରି ଏଠି ବିଶ୍ୱାୟ ଏବଂ ବିଶ୍ୱ ଭଗବାନ ସ୍ଥିତି ସଂଯମାୟ ଏ ଭୌତିକ ଜଗତର ଯେଉଁ ସୃଷ୍ଟି ସ୍ଥିତି ପ୍ରଳୟ ଏ ଭଗବାନଙ୍କ ଦ୍ୱାରା ହିଁ ହେଉଛି।
ମାନେ ମନୁଷ୍ୟ କାର୍ଯ୍ୟ କରୁଛି, ଏଇଟା ସେମାନେ କୁହନ୍ତୁ ବୈଜ୍ଞାନିକ ମାନେ ସେଟା କୁହନ୍ତୁ, କାରଣ ଆ ଭିତରେ ମାନେ ଏଇ ଯେଉଁ ଭୌତିକ ଜଗତର କୁ ଯିଏ ପରିବର୍ତ୍ତନ କରାଉଛି ସେ ଯେଉଁ ସୂକ୍ଷ୍ମ ତତ୍ତ୍ୱ ଅଛନ୍ତି ଯେଉଁ ଶକ୍ତି ଅଛି ସେ ଶକ୍ତି ସେମାନେ ଜାଣିପାରୁନାହାନ୍ତି, ସେମାନେ କହୁଛନ୍ତି କ'ଣ ନା ଏ ଭୌତିକ ଜଗତ ଯେଉଁ ପରିବର୍ତ୍ତନ ହେଉଛି ଇଏ ମନୁପଣ ହୋଇଯାଉଛି, କିନ୍ତୁ ମନୁପଣ ହେଉନି। କିନ୍ତୁ ଉଦାହରଣ ସ୍ୱରୂପ ଆମେ ଦେଖିବା ନ୍ୟୁଟନ, ନ୍ୟୁଟନ ଯେତେବେଳେ ଦେଖିଲେ ଯେ ଗୋଟେ ଆପଲ୍ ଗଛରୁ ଆପଲ୍ଟି ପାଚିଗଲା ପରେ ତଳକୁ ପଡ଼ିଯାଉଛି, ସେତେବେଳେ ସେ ତାକୁ କାରଣ ଅନୁସନ୍ଧାନ କଲେ, ଅନୁସନ୍ଧାନ କରିପାରି କରିପାରି ଅନ୍ତିମରେ ସେ କହିଲେ ଇଏ ହେଉଛି ମାଧ୍ୟାକର୍ଷଣ ଶକ୍ତି, କ'ଣ ଗ୍ରାଭିଟେସନାଲ ଫୋର୍ସ, ମାଧ୍ୟାକର୍ଷଣ ଶକ୍ତି ଯେଉଁ ଶକ୍ତି ଦ୍ୱାରା ଆପଲ୍ଟି ଯେତେବେଳେ ମାନେ ପଡ଼ିଯାଉ ଛିଣ୍ଡିଯାଉଛି ତାର ଇଏରୁ ନାଡ଼ୁରୁ ସେତେବେଳେ ସେ ତଳକୁ ଆକର୍ଷିତ ହେଇକି ଆସୁଛି, ଏଇ ସିଦ୍ଧାନ୍ତରେ ସେ ଉପନୀତ ହେଲେ। କିନ୍ତୁ ସେ ମାଧ୍ୟାକର୍ଷଣ ଶକ୍ତି କେଉଁଠୁ ଆସିଲା ଯଦି ପଚାରିବ, ମାଧ୍ୟାକର୍ଷଣ ଶକ୍ତି ଅଛି ବୋଲି ଠିକ ଅଛି ସେଟା ଆମେ ମାନିଲୁ, କିନ୍ତୁ ମାଧ୍ୟାକର୍ଷଣ ଶକ୍ତି କାହାଠୁ ଆସିଲା ସେଇଟାକୁ ସେ କହିପାରୁନାହାନ୍ତି, କିନ୍ତୁ ଭଗବାନ ତାର ଉତ୍ତର ଦେଇଛନ୍ତି ଭଗବତ ଗୀତା ନବମ ଅଧ୍ୟାୟରେ ଯେ ମୟାଧ୍ୟକ୍ଷେନ ପ୍ରକୃତି ଶୂନ୍ୟତେ ସତରାଧର, ଯାହା ଭୌତିକ ଜଗତରେ ଆମେ ଦେଖୁଛେ ଯାହା ପରିବର୍ତ୍ତନ ହେଉଛି ସେ ମୋର ଅଧ୍ୟକ୍ଷତାରେ ରହୁଛି, ମୟାଧ୍ୟକ୍ଷେନ ପ୍ରକୃତି ଶୂନ୍ୟତେ ସତରା ହେତୁ ନା ଆଣେ କହୁନ୍ତି ଦିସ୍ ଇଜ୍ ଦି କଜ୍ ହେତୁ ନା ଅନେନ ଇଏ ହେଉଛି କାରଣ, ଏଇଟାକୁ ସାଧାରଣତଃ ଲୋକମାନେ ବୁଝିପାରନ୍ତି ନାହିଁ, ବିଶେଷ ଭାବରେ ଯେଉଁମାନେ ଭଗବାନ ଭକ୍ତ ନୁହନ୍ତି ସେମାନେ ବୁଝିପାରିବେନି, ଏମିତି ଯୋଗୀମାନେ ମଧ୍ୟ ସେଟା ବୁଝିପାରିବେ ନାହିଁ ଭଗବାନଙ୍କୁ, ଭଗବାନ ହେଉଛି ସର୍ବୋଚ୍ଚ କାରଣର ମୂଳ କାରଣ ବୋଲି ସେମାନେ ମଧ୍ୟ ଜାଣିପାରନ୍ତି ନାହିଁ। ତେଣୁ ଭଗବାନ କହୁଛନ୍ତି ହେତୁ ନା ଅନେନ କହୁଥିବେ ଜଗତ ହିଁ ପରିବର୍ତ୍ତନ, ଜଗତରେ ଯେଉଁ ସୃଷ୍ଟି ହେଉଛି ବୃଦ୍ଧି ଲାଭ କରୁଛି କିଛି କାଳ ସ୍ଥାୟୀ ହେଉଛି ଏବଂ ବଂଶ ବିସ୍ତାର କରୁଛି କ୍ଷୟ ହେଉଛି ଏବଂ ଅନ୍ତିମରେ ଧ୍ୱଂସ ହେଉଛି, ଏଇ 6ଟି ବିକାର ରହିଛି ଭୌତିକ ଜଗତରେ, ଏଇ 6ଟି ବିକାର ରହିଛି। ତେଣୁ ମୁଖ୍ୟତଃ ତାକୁ 3ଟି ବିକାର କରାଯାଉଛି, ଗୋଟେ ହେଉଛି ଭଗବାନ ସ୍ଥିତି ସଂଯମାର, ଗୋଟେ ସୃଷ୍ଟି ସ୍ଥିତି ଏବଂ ପ୍ରଳୟ, ସୃଷ୍ଟି ଦାୟିତ୍ୱରେ ରହୁଛନ୍ତି ବ୍ରହ୍ମା ରହୁଛନ୍ତି, ରଜଗୁଣରେ ସେ ଅବତାର ଗ୍ରହଣ କରିକିରି সৃষ্টি করছেন এবং স্থিতি দায়িত্বে বিষ্ণু রয়েছেন, ভগবান বিষ্ণু রয়েছেন, সে সত্যগুণকে আধার করতে ভৌতিক জগতে পালন করছেন, স্থিতি তা পালন করছেন এবং সংযম বা ধ্বংস দায়িত্বে শিবজী রয়েছেন, সে তমগুণ আশ্রয় করে আসিকি ধ্বংস করছেন, যেতে ভৌতিক জগত সময় আসিযোগ সেই সময় সেটা ধ্বংস হবে। ফিক্স পার্টিকুলার নিয়ম রয়েছে সবকিছি, সূর্য তাঁকর যে অক্ষরে গুণায়মান অনেক সেটা ফিক্স হয়ে রয়েছে, সেটা নির্দিষ্ট হয়ে রয়েছে, ভগবান দ্বারা নির্দিষ্ট হয়ে রয়েছে, মায়া দক্ষিণ ভগবান সেটাকে করেছে ব্যবস্থা করেছে এবং সমস্ত সেই নিয়মকে পালন করি পড়বে। তেমন এই যে সৃষ্টি স্থিতি প্রলয় যে কহতি দুর্গাদেবী হচ্ছেন সবকিছুর মূল, এই ভৌতিক জগতের যে মানে শক্তির উপাসক তেমন পর্বতমালা প্রতি বৈজ্ঞানিক মানে শাক্ত বলে কুহায় সে শক্তির উপাসনা করছেন কিন্তু এই শক্তি কাঠারু আসুচি সে শক্তি মান বিষয়ে সে জানিপারতে না, তেমন সেখানে কহতি প্রভাত মহারাজ কুহতি যে বৈজ্ঞানিক মানে শাক্ত কুহায় এই শক্তি কু তাঁর গবেষণা করে রিসার্চ করছেন, এই গোটি শক্তি সে গোটি শক্তি এতে বিভিন্ন প্রকার শক্তি রয়েছে অনেক রাস শক্তির বিভেদে বুঝবেন, যদি শক্তি কু সে গবেষণা করি চালবে শহে কোটি বর্ষ ধরি গবেষণা করে চালে মধ্যে বহু শক্তি বাহিব কিন্তু তথাপি সে শক্তি মানুষ জানিপারি না, তেমন এই বৈজ্ঞানিক মানে শক্তি সে সব কিছু যে বিশেষ ভাবে যে দুর্গা আমার দশরা আসি যাচ্ছে আশ্বিনী মাসে দুর্গা দেবীকে আরাধনা করা যায় সারা ভারতবর্ষে দুর্গা দেবীকে আরাধনা করা যায়, সে হচ্ছে আদি শক্তি বলে কৌশল ইয়ে হচ্ছে মূল শক্তি এবং কেতন মধ্যে কুহতি যে ভগবান রামচন্দ্র যেত আসলে সে মধ্যে দুর্গা দেবীকে আরাধনা করলে যাঙ্কটা সে শক্তি গ্রহণ করি এই রাবণকে হত্যা করছে, ভগবান শক্তি পাওয়া তাঁকর দুর্গা দেবীকে আশ্রয় নেওয়া করছে কিন্তু ব্রহ্মা তাঁকর আমার সংহিতার কৌশল সৃষ্টি স্থিতি প্রায়স সাধন শক্তি রেখা ছাই রজস্য ভুবনানি বিভর্তি দুর্গা ইচ্ছা অনুরূপ চেষ্টা দেশা গোবিন্দ মাধু পুরুষ দুর্গা দেবী যে শক্তি পাইছেন সৃষ্টি করছেন বা পালন করছেন বা সংহার করছেন ইয়ে কেমিতে হচ্ছে না ইচ্ছা অনুরূপ ইচ্ছা অনুরূপ ভগবান যেভাবে চলছেন সেই অনুসারে ছাই ছাইর ইন্ডিপেন্ডেন্ট ইন্ডিপেন্ডেন্স নাই, গোটে ছাই যে আমার বস্তুটে রয়েছে আলোক পড়লে তার ছাই আছে ছাইর কোনো স্বতন্ত্রতা নেই, বস্তু এবং সূর্যের বা আলোকর স্থিতি অনুযায়ী ছাইর পরিবর্তন হচ্ছে, তা সেইভাবে দুর্গা দেবী কার্য করছেন ছাই ভাবে কার্য করছেন, তেমন প্রকৃত যে প্রকৃত কাহা দ্বারা কার্য হচ্ছে না গোবিন্দ মহারি পুরুষণ ভগবান দ্বারা ভগবান নির্দেশে কার্য করা যাচ্ছে, তেমন এই যে সৃষ্টি ভগবান স্থিতি সন্ধ্যা ইয়ে হচ্ছে যে মানে ভগবান ভক্ত সে জানি ভগবান ইচ্ছার হি এসব হচ্ছে, তেমনি স্বৈরাম গৃহীত পুরুষ শক্তি গুণায় পুণ্য আমি কহিবা যে ভগবান যে শক্তি আছে সে কোটি শক্তি পাওছেন সমাজ দ্বারা আমি কোন শক্তি পাওছেন আমি কহিবা আঙ্কর ইয়ে শক্তি পাওছেন তাকে ভগবান পাওছেন ভগবান কাকে শক্তি পাওছেন না ভগবান সে স্বয়ং শক্তিমান স্বৈরাম গৃহীত স্বৈরাম মানে তাকে কে শক্তি দেওনি আমার যে তথাগত ভগবান আছেন সে শক্তি পাওয়া সব তপস্যা করছেন ধ্যান করছেন শাস্ত্র অধ্যয়ন করি সব অনেক করিসারা পরে সে নিজে ভাবছেন ভগবান কিন্তু যে প্রকৃত ভগবান সে জন্মর সৃষ্টির পূর্ব সে ভগবান আছেন ভাগবত প্রথমে সেই শ্লোকটি দেবে ব্রহ্মাণ সে জ্ঞান দেবে দ্বিতীয় স্কন্ধে নবম অধ্যায়ে সে জ্ঞান দেবে অহম এবা সবাগ্রে অহম এবার সবাগ্রে নানি সদস্য প্রথমে এই সৃষ্টির পূর্ব সে ছিল এবং সৃষ্টির সময় আছেন এবং সৃষ্টি পরে মধ্যে সে রহবে অহম এবার সবাগ্রে নানি অস সদস্যপর পশ্চাৎ জ্বলিতচ্চ যোগ শিষ্য স্বস্থ সৃষ্টির আরম্ভে ভগবান আছেন সৃষ্টিরে ভগবান আছেন সৃষ্টি পরে ধ্বংস হয়ে গেলে মধ্যে ভগবান রহবে তেমন ভগবান সেখানে তাকে অনাদি বলে কুহযাচ্ছে তাঁকর আদি নাই সমস্তর আদি আছে ভগবান আদি নাই অনাদি বলে কুহযাচ্ছে তেমন সে যে শক্তি পাওছেন স্বৈরাম নিজ সে নিজে নিজ শক্তিমান কিন্তু উদাহরণ দিয়া যায় পূর্ণনা বা যে গুড়িয়াণী
ବୁଢ଼ିଆ ହିଁ ତାର ପାଟିରୁ ତାର ଲାଳରୁ ସେ ବାହାର କରେ, ସେ ସୂତା ସବୁ ବାହାର କରେ, ସୂତା ସବୁ ବାହାର କରିକି ସବୁ ଇଏ କରେ, ତାର ସୂତା ବୁଣିଦିଏ ଏବଂ ଯେତେବେଳେ ପକ୍ଷୀ ଆସେ ବା କୀଟ ପତଙ୍ଗ ଆସନ୍ତି ସେଥିରେ ପଡ଼େ, ତାହାକୁ ସେ ଖାଦ୍ୟ ଗ୍ରହଣ କରେ ଏବଂ ପୁଣି ସେସବୁ ସେଇ ସୂତାକୁ ସେ ପୁଣି ତା ଭିତରୁ ଭିତରୁ ନେଇଯାଏ। ସବୁ ସେଇଭଳିଆରେ ଭଗବାନଙ୍କର ଏ ଶକ୍ତି ଆସି ଆଉ କାହାକୁ ପାଉନାହାନ୍ତି, ଦୁର୍ଗାଦେବୀ ତାଙ୍କୁ ସେ ଶକ୍ତି ଦେଉନାହାନ୍ତି, ଦୁର୍ଗାଦେବୀ ତାଙ୍କଠାରୁ ଶକ୍ତି ପାଇଛନ୍ତି। ତେଣୁ ଭଗବାନଙ୍କର ଯେଉଁ ଶକ୍ତି ଇଏ ହେଉଛନ୍ତି ଶ୍ରୀରାମ, ଶ୍ରୀରାମ ବୋଲି କୁହାଯାଏ ଭାଗବତର ପ୍ରଥମ ଶ୍ଳୋକ ସେଟା କହିଛି ଶ୍ରୀରାମ। ଶ୍ରୀରାମ ମାନେ ସେ ସବୁକିଛି, ସେ ପୂର୍ଣ୍ଣ ପୂର୍ଣ୍ଣ ଭାବରେ ସେ ହେଉଛନ୍ତି ଇଣ୍ଡିପେଣ୍ଡେଣ୍ଟ ବା ସେ କାହା ଉପରେ ନିର୍ଭର କରନ୍ତି ନାହିଁ, ସେ ହେଉଛନ୍ତି ସ୍ୱୟଂ ସ୍ୱୟଂ ସମ୍ପୂର୍ଣ୍ଣ ସ୍ୱୟଂ। ତେଣୁ ଏ ଯେଉଁ ଗୁରୁ ଶକ୍ତି ଯା ଅନନ୍ତ ଶକ୍ତି ରହିଛି, ଏସବୁ ତାର ଭୂମି ଅନନ୍ତ ଶକ୍ତି ରହିଛି, ସେଥିପାଇଁ ଉପନିଷଦ କୁହାଯାଉଛି ପରାଶ ଶକ୍ତି ବିବିଧ କାର୍ଯ୍ୟ କାରଣ ଦେଇ ନତ ସମସ୍ୟା ବିକାଶ ଜିନିଷ ଦେଇ ପରାଶ ଶକ୍ତି ବିବିଧ ସ୍ୱଭାବିକ ଜ୍ଞାନ ବଳ କ୍ରିୟା। ଭଗବାନଙ୍କର ସବୁ ଜିନିଷର କାରଣ ଅଛି, ଭୌତିକ ଜଗତ ସୃଷ୍ଟି ହେଉଛି, ଭଗବାନଙ୍କର ସୃଷ୍ଟି ହେଉଛି, ଯାହା ଦେଖିବା ସବୁକିଛିର କାରଣ ରହିଛି, କିନ୍ତୁ ତାଙ୍କର କିଛି କାରଣ ନାହିଁ। ନଦଶ କାର୍ଯ୍ୟ କାରଣ ନଦଶ ସମସ୍ୟା ଭୌତିକ ସେ ଭଗବାନ ସେ ଦେଖି ସମାନ ହେଇପାରିବେ ନାହିଁ, ଆଉ ଉଦ୍ୟମ ତତେ ଛାଡ଼ନ୍ତୁ ନଦଶ ସମସ୍ୟା ଭୌତିକ ଦୃଶ୍ୟରେ ପରାଶ ଶକ୍ତି ବିବିଧ ଭଗବାନଙ୍କ ଶକ୍ତି ଅନନ୍ତ ରହିଛି, ଅନନ୍ତରେ ଅନନ୍ତ କାଳ ଧରି ଭଗବାନଙ୍କର ମାନେ ହଜାରେ ମୁଖରେ ଭଗବାନ ଗୁଣଗାନ କରୁଛନ୍ତି ସେ ଶେଷ ହେଉଛନ୍ତି। ଭାଗବତର ଦ୍ୱିତୀୟ ସ୍କନ୍ଧର ସପ୍ତମ ଅଧ୍ୟାୟରେ ସେଟା କୁହାଯାଇଛି ନାନ୍ତଂ ବିଦାମହମନି ନୟୋଗ୍ରଜାସ୍ତେ ମାୟା ବଳସ ପୁରୁଷସ୍ୟ କୁତୋବରାଜେ ଗାୟନ ଗୁଣଂ ଦଶଶତାନ ମହାଦେବ ଶେଷ ଅଧୁନାପି ସମବଶ୍ୟତି ନାଶକାର। ଅନନ୍ତ ଦେବ ଯିଏକି ଭୌତିକ ବ୍ରହ୍ମାଣ୍ଡ ସବୁ ଧାରଣ କରିଛନ୍ତି, ତାଙ୍କର ସହସ୍ର ମାରେ ଗୋଟିଏ ମାରେ ସୋରିଷ ଭଳି ରହିଛି ଭୌତିକ ଜଗତ, ଚାରିଶହ କୋଟି ମାଇଲର ଭୌତିକ ଜଗତ ତାଙ୍କର ମଥାରେ ପଣାରେ ଗୋଟିଏ ପଣାରେ ସୋରିଷ ଭଳି ରହିଛି। ତେଣୁ ଆମେ ଜାଣିପାରିବା ଭଗବାନ ବଳଦେବଙ୍କର ବା ଅନନ୍ତ ଦେବଙ୍କର କିଭଳି ଆକାର ହେଇଥିବ, ତେଣୁ ସିଏ ତାଙ୍କର ଭଗବାନଙ୍କର ଗୁଣ ଗାନ କରି ଚାଲିଛନ୍ତି, ଅନନ୍ତ ହଜାର ମୁଖରେ ଭଗବାନଙ୍କର ଗୁଣ ଗାନ କରିଛନ୍ତି, ଶେଷ ଅଧୁନା ବର୍ତ୍ତମାନ ମଧ୍ୟ ଆପଣ ଯିବେ ସେ ଶେଷ ହଉ ଭଗବାନଙ୍କ ଗୁଣ ସେ ଗାନ କରିଥାନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ। ଏ ଭଗବାନଙ୍କ ନାମରେ ସବୁକିଛି, ଭଗବାନଙ୍କ ନାମ ରୂପ ଗୁଣ ଲୀଳା ସବୁକିଛି ଆଦର ଅଛି ଭଗବାନ ଏଇ ମନ୍ତ୍ର ମହାମନ୍ତ୍ର। ତେଣୁ କୁହାଯାଉଛି ଯେ ସ୍ୱସ୍ଥାୟ ସ୍ୱସ୍ୱପଭୂମିତ ପୂର୍ଣ୍ଣ ବୋଧ, ଏ ଯେଉଁ ଉପଭୂମିତ ମାନେ ଏଇସବୁ ନିଜେ ପୂର୍ଣ୍ଣ, ସେ ହେଉଛନ୍ତି ପୂର୍ଣ୍ଣ, ସିଏ ତାଙ୍କର ଏଇ ଶକ୍ତି ଶକ୍ତି ପାଇବା ପାଇଁ ଆଉ କାହାକୁ ଆଶା କରୁନାହାନ୍ତି, ଜଣେ ସେ କିଛି ଦେଲେ ଶକ୍ତି ଦେଲେ ସେ ଶକ୍ତି ପ୍ରାପ୍ତ ହେବ, ସେଥିପାଇଁ ପୂର୍ଣ୍ଣ ବୋଲି କୁହାଯାଉଛି। ଏ ପୂର୍ଣ୍ଣ ବୋଧ, ବୋଧ ମାନେ ପୂର୍ଣ୍ଣ ଜ୍ଞାନ, ଭଗବାନଙ୍କର ସ୍ୱଭାବିକ ଜ୍ଞାନ ବଳ କ୍ରିୟାସ ରାସ ଶକ୍ତି ବିଭିଧେ ସ୍ୱଭାବିକ ଜ୍ଞାନ ବଳ କ୍ରିୟା, ଭଗବାନଙ୍କ ଜ୍ଞାନ ଭଗବାନଙ୍କ ବଳ ଭଗବାନ କ୍ରିୟା ଏ ଯେଉଁ ସବୁ ବୌଦ୍ଧ ଜଗତ ସୃଷ୍ଟି ସବୁ ଚାଲିଛି, ବୌଦ୍ଧ ଜଗତ ଉର୍ଦ୍ଧ୍ୱରେ ଯାହା ସବୁ ହେଉଛି ଏସବୁ କ୍ରିୟା ଯେଉଁ କାର୍ଯ୍ୟ ହେଉଛି ଏସବୁ ସ୍ୱାଭାବିକ, ଏ ପୂର୍ଣ୍ଣ ମାନେ ସ୍ୱୟଂ ବା ଭଗବାନ ଯେତେବେଳେ ଚାହୁଁଛନ୍ତି ସୃଷ୍ଟି ହେଉ ସେତେବେଳେ ସୃଷ୍ଟି ହେଇଯାଉଛି। ଭଗବାନଙ୍କ କାର୍ଯ୍ୟ ମାନେ ଭଗବାନଙ୍କର ଇଚ୍ଛା ପୂରଣ କରିବା ପାଇଁ କିଛି ଦରକାର ନାହିଁ, ଏଇସବୁ ସାମଗ୍ରୀ ଦରକାର ହେଲେ ସେ ଗୋଟେ କାର୍ଯ୍ୟ ହେବ, ସେମିତି ନାହିଁ ଭଗବାନ ଚାହୁଁଛନ୍ତି ଏ ବୌଦ୍ଧ ଜଗତ ସୃଷ୍ଟି ହେଉ କେବଳ ଯେତେବେଳେ ଇଚ୍ଛଣ କରିଦେଉଛନ୍ତି, କେବଳ ଦେଖି ଦେଉଛନ୍ତି ଚାହିଁ ଦେଉଛନ୍ତି ସେତେବେଳେ ଭୂତ ପ୍ରକୃତିରେ ଆରୋଡ଼ ସୃଷ୍ଟି ହେଉଛି, ବିକାଶ ଆରମ୍ଭ ହେଉଛି ଏବଂ ଭୂତ ପ୍ରକୃତି ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହୋଇଯାଉଛି। ଭଗବାନଙ୍କର ଗୋଟେ କାର୍ଯ୍ୟ କରିବା ପାଇଁ ଭଗବାନ ଗୋଟେ କାର୍ଯ୍ୟ ଚାହୁଁଛନ୍ତି ଗୋଟେ ହେବ ବୋଲି ତାହା ଦ୍ୱାରା ନିର୍ମାଣ କଲେ ଭଗବାନ, ଯେତେବେଳେ ଅଠର ଥର ଆକ୍ରମଣ କରିଛି କିଏ ଜରାସନ୍ଧ ସତର ଥର ଯାକ ସେ ପରାଜୟ ଭଗବାନ ପରାଜୟ ହେଇନାହାନ୍ତି, ସେ ଜରାସନ୍ଧ ପରାଜୟ ହେଇଛି କିନ୍ତୁ ସେ ତାଙ୍କୁ ଛାଡ଼ିଦେଇଛନ୍ତି, କାହିଁକି ଛାଡ଼ିଦେଇଛନ୍ତି ନା ଆହୁରି ଅଛନ୍ତି ମାନେ ପାପୀ ବ୍ୟକ୍ତିମାନେ ଅଛନ୍ତି ଯାହାକୁ ସେ ଭଗବାନ ଆସି ବିନାଶ କରିବେ, ବିନାଶ ଦୁଷ୍କୃତ ନା ଭଗବାନଙ୍କ କାର୍ଯ୍ୟ ରହିଛି
ଦୁଷ୍କୃତ ମାନଙ୍କୁ ବିନାଶ କରିବେ। ତେଣୁ ଜରାସନ୍ଧ ସତର୍କର ହାରିକି ମଧ୍ୟ ସେ ଭାବନ୍ତି ପୁଣି ମୁଁ ଭଗବାନଙ୍କୁ ମାନେ କୃଷ୍ଣଙ୍କୁ କୃଷ୍ଣଙ୍କୁ ସେ ଭଗବାନ ଜାଣିନା। ତେଣୁ ଜରାସନ୍ଧର ଉଦାହରଣ, ଜରାସନ୍ଧ ବିଷ୍ଣୁଙ୍କର ପୂଜକ, ବିଷ୍ଣୁଙ୍କର ଉପାସନା କରୁଛନ୍ତି, କିନ୍ତୁ କୃଷ୍ଣଙ୍କୁ ସେ ଭାବୁଛନ୍ତି ଇଏ ସାଧାରଣ ମାନବ ବୋଲି। ବିଷ୍ଣୁଙ୍କର ଉପାସକ ସେ, କିନ୍ତୁ କୃଷ୍ଣଙ୍କୁ ସେ ଭାବୁଛନ୍ତି ସେ ହେଉଛନ୍ତି ଇଏ ଭଗବାନ ନୁହନ୍ତି, ଇଏ ଜଣେ ସାଧାରଣ ମାନବ। ତ ସେଇଭଳି ଭାବରେ ଚୈତନ୍ୟ ଚାରିଟା କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି ଯେ ଯେଉଁମାନେ ଭଗବାନ କୃଷ୍ଣ କରୁଛନ୍ତି ଭଗବାନ ବୋଲି ଏବଂ ଚୈତନ୍ୟ ମହାପ୍ରଭୁ କରୁଛନ୍ତି ସାଧାରଣ ବ୍ୟକ୍ତି ବୋଲି, ସେମାନେ ମଧ୍ୟ ସେଇଭଳି ଭାବରେ ଅସୁବିଧା ଜରାସନ୍ଧ ଅସୁର ବୋଲି କୁହାଯାଉଛି। ବିଷ୍ଣୁଙ୍କର ପୂଜା ସିଏ ବିଷ୍ଣୁଙ୍କର ପୂଜା କରୁଛି। ତେଣୁ ଅଷ୍ଟାଦଶ ଭାରତ ଅଠର ଅଷ୍ଟାଦଶ ଥର ପାଇଁ ଯେତେବେଳେ ଆସିକି ଭଗବାନ ସବୁ ଯୁଦ୍ଧ କରୁଛନ୍ତି ସେଥିରେ ଭଗବାନ ପଳାୟନ କରୁଛନ୍ତି। ଭଗବାନ ଯୁଦ୍ଧ ପଳାୟନ ହେଲେ ମଧ୍ୟ ସେ ଭଗବାନ ଆମ ଦ୍ୱାରକାରେ ଗୋଟେ ମନ୍ଦିର ଅଛି ଯେଉଁ ଭଗବାନଙ୍କୁ ରଣଚୋର ବୋଲି ପୂଜା କରାଯାଉଛି। ରଣଚୋର କ୍ଷତ୍ରିୟ ଧର୍ମ ହେଉଛି ଭଗବାନ ନିଜେ କହିଛନ୍ତି କ୍ଷତ୍ରିୟ ବର୍ଣ୍ଣ ବିଷୟରେ କ୍ଷତ୍ରିୟ କାର୍ଯ୍ୟ ବିଷୟରେ ଭଗବାନ କହୁଛନ୍ତି ଅଷ୍ଟାଦଶ ଶୌର୍ଯ୍ୟ ତେଜ ଦୂତି ଦାକ୍ଷ ଯୁଦ୍ଧ ଚାକୁ ପଳାୟନ ଦାନ ଈଶ୍ୱର ଭାବସ୍ୟ କ୍ଷତ୍ର କର୍ମ ସ୍ୱଭାବ ଏ କ୍ଷତ୍ରିୟ କର୍ମ ସବୁ ସ୍ୱାଭାବିକ କର୍ମ ଅର୍ଜୁନ ତାର ତାଙ୍କର ସ୍ୱାଭାବିକ କର୍ମ ହେଉଛି ଯୁଦ୍ଧ କରିବା। ସେତେବେଳେ ଯେତେବେଳେ ସେଠି ବିରତ ହେଉଥିଲେ ଭଗବାନ ତାକୁ କହୁଛନ୍ତି ତୁମେ ଯୁଦ୍ଧ କର ଉତସ୍ତ ଆକସ୍ମର ମିଦମ ବିଷ୍ଣୁ ସମୁପସ୍ଥିତ ଅନାଥ ଚୁଷ୍ଟମ ଅସ୍ୱର୍ଗମ ଅକୀର୍ତ୍ତି କର୍ମ ଅର୍ଜୁନ ପ୍ରୟୋଗ ମାସ ନାମ ବାର୍ତ୍ତା ନୈତତ୍ୱ ଉପଦ୍ୟତେ ଛିଦ୍ରମ ଯୁଦ୍ଧ ଦୌର ବୋଲି ଆମ ତତ୍ତ୍ୱ ଚେଷ୍ଟ କରନ୍ତ ଭଗବାନ ତାଙ୍କୁ ଉପଦେଶ ଦେଉଛନ୍ତି ତମେ ଏଇ ଯେଉଁ ତମର ଅନାର୍ଯ୍ୟ ସବୁ ଗୁଣ ଆସିଯାଇଛି ଯେଉଁ କସ୍ମର ସବୁ ଆସିଯାଇଛି ମହିଳା ସବୁ ଆସିଯାଇ ତାକୁ ତ୍ୟାଗ କରିକି ତମେ ଉତ୍ତିଷ୍ଟ ସେ ବସିଯାଇଛି। ପ୍ରଥମ ସନ୍ଧ୍ୟା 19 ମାନେ ଅନ୍ତିମ ଶ୍ଳୋକରେ କୁହାଯାଇଛି ଅର୍ଜୁନଙ୍କର ଏତେ ଶକ୍ତି କ୍ଷୟ ହେଇଯାଇଛି ଯେ ଆଉ ଠିଆ ହେବା ପାଇଁ ମଧ୍ୟ ତାଙ୍କର ଶକ୍ତି ନାହିଁ ରଥପ୍ରସ୍ତ ଉପାସ ବୋଲି କହିଲେ ରଥରେ ସେ ବସିଯାଇଛନ୍ତି। ତେଣୁ ଭଗବାନ ଯେଉଁ ଜ୍ଞାନ ଦେଉଛନ୍ତି ଭଗବାନ ଠିଆ ହେଇକି ଭଗବାନ ଜ୍ଞାନ ଦେଉଛନ୍ତି କିନ୍ତୁ ଅର୍ଜୁନଙ୍କର ଶକ୍ତି ନାହିଁ ଠିଆ ହେବା ସେ ବସିକି ଭସରଣ କରୁଛନ୍ତି। ତେଣୁ ସେ ତତ୍ତ୍ୱତିଷ୍ଠ କରନ୍ତ ତମେ ଉଦ୍ଦିଷ୍ଟ ଠିଆ ହୁଅ ବସି ପଡ଼ିଲେ ଅର୍ଜୁନ ଯୁଦ୍ଧ କର କିନ୍ତୁ ଭଗବାନ ନିଜେ ଡରିକି ପଳାଇ ଯାଇଛନ୍ତି। ଅଷ୍ଟାଦଶ ସ୍ଥାନ ଯେତେବେଳେ ଭଗବାନ ଯୁଦ୍ଧ କରୁଛନ୍ତି ଜରାସନ୍ଧ ସେ ସେଥିରେ ପଳାୟନ କରୁଛନ୍ତି ଏବଂ ଆମ କହିବା ଉଦ୍ଦେଶ୍ୟ ଥିଲା ଯେ ଦ୍ୱାରକା ନଗର ଯେଉଁ ନିର୍ମାଣ ହେଇଛି ସେ ବିଶ୍ୱକର୍ମାଙ୍କୁ ଆଦେଶ ଦେଇଛନ୍ତି ବିଶ୍ୱକର୍ମା ସାଙ୍ଗେ ସାଙ୍ଗେ ସେ ନିର୍ମାଣ କରୁଛନ୍ତି ଦ୍ୱାରକା ନିର୍ମାଣ କରୁଛନ୍ତି ଏବଂ ଯେଉଁମାନେ ମଥୁରାରେ ବାସ କରୁଥିଲେ ସେମାନେ ରାତାରାତି ସେଠି ଯାଇ ଶୋଇଛନ୍ତି ସକାଳୁ ଉଠିଲା ଦେଖିଲେ ସେମାନେ ଦ୍ୱାରକାରେ ଉପସ୍ଥିତ ମଥୁରାରୁ କେମିତି ଦ୍ୱାରକା ଆସିବେ ସେମାନେ ଜାଣିପାରୁନି। ତେଣୁ ଭଗବାନ ଦେଶ ଶକ୍ତି ହେଉଛି ଅଦ୍ଭୁତ ଅଦ୍ଭୁତ ଶକ୍ତି ବିପଦ କର୍ତ୍ତା ଲାଗିବ ବିପଦ ଭଗବାନ ଏତେ ଶକ୍ତି ଥାଇ ମଧ୍ୟ ଭଗବାନ ଏମିତି ନିଶକ୍ତିକ ବୋଲି ଯାଉଛନ୍ତି ଯେତେବେଳେ ନନ୍ଦ ମହାରାଜ କହୁଛନ୍ତି କୃଷ୍ଣଙ୍କୁ ଯେ ମୋର କଟକୁ ଆଣ ବୋଲି ସେତେବେଳେ ସେ ଦେଖୁଛନ୍ତି ମୋର କୌଣସି ଶକ୍ତି ନାହିଁ କଟକୁ ଉଠାଇବା ପାଇଁ ମଧ୍ୟ ମୋର ଶକ୍ତି ନାହିଁ ମୋତେ ଛୋଟ ପିଲା ତେଣୁ ସେ ତାକୁ ମୁଣ୍ଡରେ ରଖିକି ନେଇକି ଯାଉଛନ୍ତି। ତେଣୁ ଏତେ ଶକ୍ତି ଅଛି ଯେତେବେଳେ ଭାଗବତର ସମୟ ହେଇଗଲାଣି ଆମର ମନ୍ତ୍ରୀ ଆସିବେ ବିଭିନ୍ନ ଏସବୁ କାର୍ଯ୍ୟକ୍ରମ ରହିଛି ଭାଗବତର ଦଶମ ସନ୍ଧ ଅଷ୍ଟଦଶ ସନ୍ଧ ବନା କରାଯାଇଛି ଯେ ଭଗବାନ ଯେତେବେଳେ ତାଙ୍କର ସାଙ୍ଗମାନଙ୍କ ସହିତ ବିଭିନ୍ନ ଖେଳାଖେଳି କରୁଛନ୍ତି ସେ ସମୟରେ କହିହେଉଛି ଉଭୟ କୃଷ୍ଣ ଭଗବାନ ସୁଦାମାନ ପରାଜୟ ସୁଦାମଙ୍କ ସହିତ ସୁଦାମଙ୍କ ସହିତ ପରାଜୟ ଲାଭ କରିଛନ୍ତି ପରାସ୍ତ ହେଇଯାଇଛି। ତେଣୁ ନିୟମ ଅନୁସାରେ ସେ କ'ଣ କରୁଛନ୍ତି ନା ସୁଦାମଙ୍କୁ ନିଜ କାନ୍ଧରେ ରଖିକି ବୋଲୁଛନ୍ତି ପ୍ରଣମ୍ବ ରୋହିଣୀ ସୁତ ବଳଦେବ ତାଙ୍କୁ ସେ କ'ଣ କରୁଛନ୍ତି ନା ପ୍ରଣମ୍ବ ପ୍ରଣମ୍ବ ତାକୁ ଭୟକି ନେଉଛି ଦଶମ ସନ୍ଧ ଅଷ୍ଟାଦଶ ସନ୍ଧ୍ୟାରେ ବନା କରିଛନ୍ତି ଭଗବାନ ବିଭିନ୍ନ ଲୀଳା ସବୁ ରହିଛି ବୃନ୍ଦାବନ ଲୀଳା ସବୁ ଭଗବାନ ଏତେ ଶକ୍ତି ଅଛି କିନ୍ତୁ ହାରି ଯାଉଛନ୍ତି ଭଗବାନ ସେଥିପାଇଁ ଭଗବାନ ଅଛନ୍ତି ଅଜିତ ଭଗବାନ କେହି ଜିତିପାରିବେ ନାହିଁ କିନ୍ତୁ ଭକ୍ତ ସବୁବେଳେ ଭଗବାନଙ୍କୁ ଜିତିପାରିବେ ଅଜିତ ବି ଜିତୁ ଭଗବାନ ଯଦି ଅଜିତ ସେ ଭକ୍ତ ଦ୍ୱାରା ଜିତ ହେଇଯାନ୍ତି ତେଣୁ ଏଇଭଳି ଭାବରେ ଭଗବାନଙ୍କର ଅନେକ ଶକ୍ତି ରହିଛି। ତେଣୁ ଏସବୁ ସ୍ୱସ୍ଥାୟ ଶାଶ୍ୱତ ଉପଭୃତ ପୂର୍ଣ୍ଣବୋଧ ବ୍ୟାପାଦିତାତ୍ମ ତମସେ ହରେ ନମସ୍ତେ ଏ ଯେଉଁ ଭଗବାନଙ୍କର ଏ ଯେଉଁ ଶକ୍ତି ରହିଛି ଏ ଆମେ ଦେଖିବା ଏ ଯେଉଁ ମାୟା ଶକ୍ତି ଅନ୍ୟ ମାୟା ବୟସ ପୁରୁଷ ରାଜ ଯେଉଁଟା କୁହାଯାଇଥିଲା ବ୍ରହ୍ମା କହୁଛନ୍ତି ଭଗବାନଙ୍କର ମାୟା ବଳକୁ ଜାଣିବା ପାଇଁ ଆମର ଶକ୍ତି ନାହିଁ ଅନ୍ୟ କଥା ତ ଛାଡ଼ନ୍ତୁ ଭଗବାନଙ୍କର ଏ ଯେଉଁ ଇଏ ହେଉଛି ୱାନ୍ ଫୋର୍ଥ ସମଗ୍ର ଯେଉଁ ସୃଷ୍ଟି ରହିଛି ତାର ଚାରିଭାଗରୁ ଭାଗ ହେଉଛି ଭୌତିକ ଜାଗତ ଏଇ ଭୌତିକ ଜଗତ ବିଷୟରେ ଆମର ତ ଜ୍ଞାନ ନାହିଁ ଆଉ ଭୌତିକ ଜଗତ ରୂପକତା କ'ଣ କହିବ ତେଣୁ ଏଇ ଯେଉଁ ଭଗବାନଙ୍କର ଏଇ ଯେଉଁ ମାୟା ଶକ୍ତି ରହିଛି ଏତେ ଶକ୍ତି ରହିଛି ଭଗବତ ସପ୍ତମ ଭଗବାନ କହିଛନ୍ତି যে দৈবী গুণময়ী মম মায়া দূরত। আমি নিজ চেষ্টায় যে যেত মানে শক্তিমান হো না কিন্তু যে যেত জ্ঞানী হো না কিন্তু কিন্তু আমি কে আমি নিজ চেষ্টায় গোটে জায়গাকে উত্তীর্ণ হওয়া সেটা সম্ভব না। ভগবান কেছেন মম মায়া দূরত এটা কে করিপারি না মানে অতিক্রম করিপারি না কিন্তু মামেক যে প্রপদে মায়া নেতা ভগবান শরণের গেলে হি আমি মায়াকে অতিক্রম করিপার কিন্তু তা অর্থ যে ভগবান মধ্যে মায়ার অধীন রয়েছে সেখানে সে কে তমসে হরে ন সে এই যে মায়া শক্তি রয়েছে বা তমসাকে মায়া বলে কুহাযাচ্ছে এই যে ভগবান মায়া শক্তি মায়া শক্তি ভগবান অধীন কাটে মায়া অধ্যক্ষিণ ভগবান অধ্যক্ষতার ভগবান নিয়ন্ত্রণের এই মায়া শক্তি কার্য করছে তেমন ইয়ে হচ্ছে তফাৎ জীব এবং ভগবান ভিতরে তফাৎ হচ্ছে এটা উপনিষদের মনে করে দিয়েছি যে সময় হল নিত্য নিত্যানা চেতন চেতনা এক বহুনা কিন্তু বিধাত কাম ইয়ে কি গোটে তফাৎ ভগবান জীব ভিতরে তফাৎ হচ্ছে কম না ভগবান যেহেতু এক এবং জীব মানে অনেক কিন্তু ভগবান সমস্ত কামনা পূরণ করেন এবং চৈতন্য চৈতন্য মনে করা যাচ্ছে যে মায়াধীশ মায়াবাস ঈশ্বরের জীবের ভেদ ভগবান আর জীব ভিতরে তফাৎ কম না ভগবান হচ্ছেন মায়াধীশ মায়ার মানে মায়ার মানে কম ঈশ্বর অধীশ মায়ার নিয়ন্ত্রণকারী মায়া তাঁর দ্বারা নিয়ন্ত্রিত হচ্ছে এবং জীব হচ্ছে মায়াবাস জীব হচ্ছে মায়া দ্বারা অধীন হয়ে রয়েছে যাকে আমি দেখবা প্রথম স্কন্ধ ষষ্ঠ অধ্যায়ে ব্যাসদেব সেটা দর্শন করছেন নারদ মুনি যেতবে আসিকি সব দিয়েছেন কাহিঁকি ব্যাসদেব সন্তুষ্ট পাইপারা সেখানে তার উত্তরে নারদ মুনি সব কথা কইসারা পরে ব্যাসদেব যখন ভগবান দর্শন করছেন সেখানে মায়াকে দর্শন করছেন ভগবান পছপটে দর্শন করছেন এবং সে মায়া কে না জয়া সম্মত জীব আত্মান ত্রিগুণাত্মক এই ত্রিগুণাত্মক মায়া সমস্ত জীবকু চৌরাশি লোক জীবকু নিজকে সম্মানে রাখছেন তেমন এই সম্মান কেমতি সে মুক্ত হবে সেটাই ভাগবত চক্রে সাত সংহিতা বিদ্বান ব্যাসদেব এই ভাগবত রচনা করে যে যস্যাং বৈশ্বমানায়াম কৃষ্ণে পরাপুষ্টে ভক্তি রূপদেবস্য শ্লোকম কেবল ভাগবত শ্রবণ করা মাত্রে আমি এই মায়া উত্তীর্ণ হয়ে যাই। জয় শ্রী ভাগবত কী জয় শ্রী গোপাল মহারাজ কী জয় শ্রী গুরুদেব কী অনাথ গুণী বৈষ্ণব কী জয় শ্রী গোপাল।